প্রিয় বন্ধু, প্রভু যীশুঙ্ক নামে আপনার অভিনন্দন জনাও। হৃদয়ের শান্তি ও আনন্দ নিমন্তে আসন্তু পরমেশ্বরঙ্ক জীবন্ত ও সত্য বাক্য উপরে আধারিত সন্দেশ শুনন্তু।
প্রভু তুমি রুহ সাথে সাথে এ জীবন সারা, প্রভু তুমি রুহ সাথে সাথে এ জীবন সারা, ভুলি সব চালু থিবি তোমার পছে পরা, এ জীবন সারা প্রভু তুমি রুহ সাথে সাথে এ জীবন সারা। বহু দূর পথ মোর, পথে কেতে অন্ধার, তুমি যদি যদি মোর হেবি নাহি দিগরা, এ জীবন সারা তুমি যদি যদি মোর হেবি নাহি দিগরা, এ জীবন সারা প্রভু তুমি রুহ সাথে সাথে এ জীবন সারা।
প্রভু যীশু খ্রিস্টঙ্ক অতুলনীয় নামে আজির আলোচনাকু আপনমানঙ্কু স্বাগত জনায়। আলোককু ভালোভাবে জানিবা পাই হেলে অন্ধকার কোন তাহা মধ্য জানিবা আবশ্যক, তেণু আমি আজি অন্ধকারর রাজ্য ও তার অধিপতি বিষয়ে শুনিবা। শাস্ত্র স্পষ্টভাবে সূচায় যে বিশ্বরে এবং বিশেষভাবে এই পৃথিবী গ্রহ চারিআড়ে অন্ধকারর রাজ্য অছি। এহা ঈশ্বরঙ্ক রাজ্য যাহা আলোকর রাজ্য তার সম্পূর্ণ বিপরীত ও বিরোধী অটে। শয়তান এই রাজ্যকু নিয়ন্ত্রণ করুছি ও তার অধীনরে অসংখ্য পতিত দূত ও মন্দ আত্মা অছন্তি। ঈশ্বরঙ্ক রাজ্য সহ অন্ধকারর রাজ্যকু তুলনা কলে এহার প্রকৃত চিত্র মধ্য আমি পাইবা। ঈশ্বরঙ্ক রাজ্য আলোক, পবিত্রতা, ধার্মিকতা, সুস্থতা, স্বাস্থ্য, সত্য, আনন্দ ও জীবনর রাজ্য হইথিবা বেলে শয়তানর রাজ্য হেউছি অন্ধকার, পাপ, অধার্মিকতা, অসুস্থতা, রোগ, প্রতারণা, দুঃখ ও মৃত্যুর রাজ্য। প্রত্যেক দেশরে আজি শয়তান অদ্ভূতপূর্বভাবে তার কার্য বৃদ্ধি করে চালিছি। তার সময় উপস্থিত জানি সে ব্যক্তিবিশেষ, পরিবার, সমাজ ও দেশরে তার যোজনা সফল করিবারে ব্যস্ত। গুণি গারেডি, মন্দ আত্মা উপাসনা, শয়তান উপাসনা আদির দ্রুত বৃদ্ধি হেউছি। ফলরে নরহত্যা, ব্যভিচার, অস্বাভাবিক যৌনক্রিয়া, অস্বাভাবিক জীবনযাপন বৃদ্ধি পাউছি। প্রথম তিমথি চারি পর্ব একরু তিনি পদরে পাউল আমকু সতর্ক করাইছন্তি যে শেষকালরে লোকমানে বিশ্বাসরু অহরি যাই ভ্রান্তিজনক আত্মা ও শয়তানর শিক্ষা প্রতি মনোযোগ করিবে। ଅନେକ ସମୟରେ ଶୈତାନର ଉପସ୍ଥିତିକୁ ହୁଏତ ଲୋକମାନେ ବିଶ୍ୱାସ କରନ୍ତି ନାହିଁ, ବା ଅନ୍ୟ ପକ୍ଷରେ ଅଯଥା ଏହା ଉପରେ ଅତ୍ୟଧିକ ଗୁରୁତ୍ୱ ଦିଅନ୍ତି। ଏହି ଶେଷ ଦିନମାନଙ୍କରେ ଶୈତାନ ଉପରେ ଶିକ୍ଷା ବିଷୟରେ ବାଇବେଲ ସମ୍ମତ ଭାରସାମ୍ୟ ଶିକ୍ଷାର ଆବଶ୍ୟକ ଅଛି। ଏହାର ଉତ୍ପତ୍ତି ଓ ପତନ ବିଷୟରେ ବାଇବେଲରେ ସ୍ପଷ୍ଟ ଭାବେ ଲେଖା ହୋଇଛି। ଈଶ୍ୱର ଶୈତାନକୁ ତାର ବର୍ତ୍ତମାନ ଅବସ୍ଥାରେ ସୃଷ୍ଟି କରିନଥିଲେ। ପୃଥିବୀ ସୃଷ୍ଟି ହେବା ପୂର୍ବରୁ ସେ ସମ୍ପୂର୍ଣ୍ଣ ସିଦ୍ଧ ଭାବେ ଲୁସିଫର ନାମକ ଜଣେ ଦୂତ ହିସାବରେ ସୃଷ୍ଟି ହୋଇଥିଲା। ତାର ବ୍ୟକ୍ତିତ୍ୱ ଅଛି, ସେ ଆତ୍ମିକ ପ୍ରାଣୀ, ସେ ଆଚ୍ଛାଦନକାରୀ ଅଭିଷିକ୍ତ କିରୁବ ଥିଲା। ସେ ପରମେଶ୍ୱରଙ୍କ ପବିତ୍ର ପର୍ବତ ଉପରେ ଥିଲା, ଅଗ୍ନିମୟ ପ୍ରସ୍ତର ସକଳର ମଧ୍ୟରେ ଗମନାଗମନ କରୁଥିଲା। ସେ ଈଶ୍ୱରଙ୍କ ଉଦ୍ୟାନ ଏଦନରେ ଥିଲା। ସେ ସମ୍ପୂର୍ଣ୍ଣ ବୁଦ୍ଧିମାନ ଓ ସୌନ୍ଦର୍ଯ୍ୟରେ ପୂର୍ଣ୍ଣ ଥିଲା। ସ୍ୱର୍ଗୀୟ ଉପାସନାର ନେତା ଥିଲା। ସଂକ୍ଷେପରେ କହିବାକୁ ଗଲେ ଲୁସିଫର ଏକ ଶକ୍ତିଶାଳୀ ଦୂତ ଥିଲା ଓ ଈଶ୍ୱରଙ୍କ ସିଂହାସନ ପାଖରେ ସ୍ଥାନ ପାଇଥିଲା ଓ ଏକ ଅଭିଷିକ୍ତ ସେବା କରିବା ପାଇଁ ସୁଯୋଗ ପାଇଥିଲା, ଅର୍ଥାତ୍ ତ୍ରିତ୍ୱ ପରମେଶ୍ୱରଙ୍କ ଉପାସନାରେ ନେତୃତ୍ୱ ନେଉଥିଲା। ମାତ୍ର ନିଜର ସୌନ୍ଦର୍ଯ୍ୟ ଓ ଶୋଭା ଯୋଗୁଁ ତା ମଧ୍ୟରେ ଗର୍ବ ପ୍ରବେଶ କରିବା ହେତୁ ସେ ଭୂମିରେ ନିକ୍ଷିପ୍ତ ହେଲା। ଈଶ୍ୱରଙ୍କ ଇଚ୍ଛା ବିରୁଦ୍ଧରେ ଶୈତାନର ସ୍ୱ ଇଚ୍ଛା ବିଷୟରେ ଯିଶାୟ 14:13-15 ପଦରେ ଲେଖା ଅଛି, ସେ ପାଞ୍ଚଥର ଆମ୍ଭେ କରିବା, ଆମ୍ଭେ ହେବା କହିବା ଦ୍ୱାରା ଈଶ୍ୱରଙ୍କ ବିରୁଦ୍ଧରେ ନିଜର ଇଚ୍ଛା ପ୍ରକାଶ କରିଥିଲା, ସୃଷ୍ଟିକର୍ତ୍ତାଙ୍କ ବିରୁଦ୍ଧରେ ଯାଇଥିଲା। ଗର୍ବ ଓ ସ୍ୱ ଇଚ୍ଛା, ଯାହା ପାପର ମୂଳ ବିଷୟ, ସେଥିଯୋଗୁଁ ସେ ନିଜର ସ୍ଥାନ ହରାଇଲା, ନିଜର ସୌନ୍ଦର୍ଯ୍ୟ ଏବଂ ଶୋଭା ହରାଇଲା ଏବଂ ମନ୍ଦତା ତଥା ସମ୍ପୂର୍ଣ୍ଣ ଅନ୍ଧକାରରେ ପରିଣତ ହେଲା। ତା ସହିତ ସ୍ୱର୍ଗର ଏକ ତୃତୀୟାଂଶ ଦୂତ ମଧ୍ୟ ନିଜର ସ୍ଥିତି ହରାଇ ପୃଥିବୀରେ ନିକ୍ଷିପ୍ତ ହେଲେ। ତାର ସ୍ୱଭାବ, ଶାସ୍ତ୍ରରେ ଜଣେ ବ୍ୟକ୍ତିର ନାମ ସାଧାରଣତଃ ସେହି ବ୍ୟକ୍ତିର ସ୍ୱଭାବ, ଅନୁଭୂତି ବା କାର୍ଯ୍ୟ ସହ ସମ୍ପୃକ୍ତ ଥାଏ। ସେହିଭଳି ଶାସ୍ତ୍ରରେ ଶୈତାନର ବିଭିନ୍ନ ନାମକୁ ବିଶ୍ଳେଷଣ କଲେ ତାର ସ୍ୱଭାବ ଓ କାର୍ଯ୍ୟ ମଧ୍ୟ ଜଣାଯାଏ। ଶାସ୍ତ୍ରରେ ଶୈତାନର ପ୍ରାୟ 30 ନାମ ଅଛି। ତା ମଧ୍ୟରୁ ଆମେ ଅଳ୍ପ ସଂଖ୍ୟକ ନାମକୁ ଅନୁଧ୍ୟାନ କରିବା। ଶୈତାନ, ଏହି ନାମ ବାଇବେଲରେ 52 ବ୍ୟବହାର କରାଯାଇଛି। ଏହି ନାମର ଅର୍ଥ ବିପକ୍ଷ, ଘୃଣାକାରୀ, ବିରୋଧୀ, ଶତ୍ରୁ। ଆଉ ଶୈତାନର ସ୍ୱଭାବ ମଧ୍ୟ ତାହା। ଆଉ ଗୋଟିଏ ନାମ ହେଉଛି ଦିଆବଳ, ଅପବାଦକ, ମିଥ୍ୟାବାଦୀ, ଈଶ୍ୱରଙ୍କ ବିରୁଦ୍ଧରେ ମନୁଷ୍ୟ ନିକଟରେ ଓ ମନୁଷ୍ୟ ବିରୁଦ୍ଧରେ ଈଶ୍ୱରଙ୍କ ନିକଟରେ ଅପବାଦ କରେ। ଆଉ ଗୋଟିଏ ନାମ ହେଉଛି ସର୍ପ, ଏହାର ଅର୍ଥ ହେଉଛି ମନ ମୋହିନିଏ, ପ୍ରତାରଣା କରେ, ମନ୍ଦ ଉଦ୍ଦେଶ୍ୟରେ ଚତୁରତା ସହ ଭ୍ରଷ୍ଟ ବୁଦ୍ଧି ବ୍ୟବହାର କରେ। ଆଉ ଗୋଟିଏ ନାମ ହେଉଛି ପ୍ରକାଣ୍ଡ ସର୍ପ, ଅର୍ଥାତ୍ ଏହାର ଅର୍ଥ ମୋହିତ କରୁଥିବା ପ୍ରକାଣ୍ଡ ସର୍ପ। ଏହା ଶୈତାନର ଭୟଙ୍କର ଅର୍ଥାତ୍ ବିଷଧର ପାଶବିକ ସ୍ୱଭାବ ଓ କ୍ରୋଧ ବିଷୟରେ ପ୍ରକାଶ କରେ। ଆଉ ଗୋଟିଏ ନାମ ଆମେ ପାଉ ବାଲଜିବୁବ୍, ଏହା ଅଣଜିହୁଦୀମାନଙ୍କର ଏକ ଦେବତା ବୋଲି ଗ୍ରହଣ କରାଯାଇଥିଲା ଓ ସେ ସମସ୍ତ ମନ୍ଦ ଆତ୍ମାମାନଙ୍କ ଶାସକ। ଏହାର ଅନ୍ୟାନ୍ୟ ନାମ ସବୁ ହେଲା ଏ ଯୁଗର ଈଶ୍ୱର, ଜଗତର ଅଧିପତି, ଆକାଶମଣ୍ଡଳ ରାଜ୍ୟର ଅଧିପତି, ଲୁସିଫର, ବିଲିଆଲ, ଶତ୍ରୁ, ପ୍ରଲୋଭନକାରୀ, ଦୁଷ୍ଟ ବ୍ୟକ୍ତି, ଆଲୋକର ଦୂତ, ଭାଇମାନଙ୍କ ଅପବାଦକ, ଭଣ୍ଡ ଖ୍ରୀଷ୍ଟ, ଶତ୍ରୁ, ନରହତ୍ୟାକାରୀ, ମିଥ୍ୟାବାଦୀ, ପାପୀ, ଅପଲିୟନ, ଗର୍ଜନକାରୀ ସିଂହ, ଚୋର, ବ୍ୟାଧ, ଅଧର୍ମର ପୁରୁଷ, ଏହିସବୁ ନାମ ମଧ୍ୟରେ ତାର ସ୍ୱଭାବକୁ ପ୍ରକାଶ କରେ। ତାର କାର୍ଯ୍ୟ କୌଶଳ ମଧ୍ୟ ଆମର ଜାଣିବା ଉଚିତ। 7 ମୁଖ୍ୟ ଭାଗରେ ଶୈତାନର କାର୍ଯ୍ୟକୁ ଆମେ ଭାଗ କରିପାରିବା, ଆଉ ଏହା ଜାଣିଲେ ଆମେ ତାର କୌଶଳ ବିଷୟରେ ସତର୍କ ରହିପାରିବା। ପ୍ରଥମ କୌଶଳ ହେଲା ପ୍ରଲୋଭନ ଦେଖାଇବା। ପ୍ରଲୋଭନ ଶୈତାନଠାରୁ ଆସେ। ସେ ହବାକୁ ପ୍ରଲୋଭିତ କରିଥିଲା, ସେ ଯୀଶୁଙ୍କୁ ପ୍ରଲୋଭନ ଦେଖାଇଥିଲା। ଉଭୟ ପରୀକ୍ଷାର ନିୟମ ସମାନ ଥିଲା, ଅର୍ଥାତ୍ ଚକ୍ଷୁର ଅଭିଳାଷ, ଶରୀରର ଅଭିଳାଷ ଓ ଲୌକିକ ଗର୍ବ। ସେ ଏବେ ମଧ୍ୟ ସେହି ସମାନ ନିୟମରେ ଆମକୁ ପ୍ରଲୋଭିତ କରେ। ଦ୍ୱିତୀୟ କୌଶଳ ହେଲା ବିଦ୍ରୋହୀ କରିବା। ସେ ନିଜେ ସ୍ୱର୍ଗୀୟ ଅଧିକାର ବିରୁଦ୍ଧରେ ବିଦ୍ରୋହାଚରଣ କରିଥିଲା ଆଉ ସେ ଅନ୍ୟମାନଙ୍କୁ ମଧ୍ୟ ଈଶ୍ୱରଙ୍କ ବିରୁଦ୍ଧରେ ବିଦ୍ରୋହ କରିବାକୁ ଉତ୍ସାହିତ କରେ, ଯେପରି ସେ ଇସ୍ରାଏଲୀୟ ଲୋକଙ୍କୁ ବିଦ୍ରୋହାଚରଣ କରିବା ପାଇଁ ଉତ୍ସାହିତ କରିଥିଲା। ତୃତୀୟ କୌଶଳ ହେଲା ପ୍ରତାରଣା। ଜଣେ ଯାହା ବାସ୍ତବରେ ନୁହେଁ ତାହା ଦର୍ଶାଇବା ପାଇଁ ଅର୍ଥାତ୍ ଅନ୍ୟକୁ ଭଣ୍ଡାଇବା ପାଇଁ ସେ ଉତ୍ସାହିତ କରେ। ଭଣ୍ଡ ମାଓବାଦୀ, ଶିକ୍ଷକ, ପ୍ରଚାରକ ଆଦିଙ୍କୁ ସେ ଉଠାଏ। ଚତୁର୍ଥରେ ସେ ସାଧୁମାନଙ୍କ ବିରୁଦ୍ଧରେ ଈଶ୍ୱରଙ୍କ ପାଖରେ ଓ ଈଶ୍ୱରଙ୍କ ବିରୁଦ୍ଧରେ ସାଧୁମାନଙ୍କ ପାଖରେ ଖଚ କୁହେ। ସେ ଭାଇମାନଙ୍କ ମଧ୍ୟରେ ଏହି ଗୁଣକୁ ପ୍ରବେଶ କରାଏ। ପଞ୍ଚମରେ ସେ ଲୋକମାନଙ୍କୁ ଶାରୀରିକ ଭାବେ ଓ ମାନସିକ ଭାବେ ନିର୍ଯାତନା ଦିଏ। ଷଷ୍ଠରେ ଶୟତାନ ଓ ତାର ଅନୁଚର ଈଶ୍ୱର ତାଙ୍କ ରାଜ୍ୟ ବିରୁଦ୍ଧରେ ଯୁଦ୍ଧ କରନ୍ତି। ସପ୍ତମରେ ସେ ଭାବେ ମୃତ୍ୟୁ ହେଉଛି ତାହାର ସର୍ବୋଚ୍ଚ ପରାକ୍ରମ, ମାତ୍ର ପ୍ରଭୁ ଯୀଶୁ କାଲବରୀରେ ମୃତ୍ୟୁଭୋଗ ଦ୍ୱାରା ଓ ପରେ ପୁନରୁତ୍ଥାନ ଦ୍ୱାରା ଶୟତାନ ଉପରେ ବିଜୟୀ ହୋଇଅଛନ୍ତି। ତେଣୁ ଆମେ ମଧ୍ୟ ପ୍ରଭୁ ଯୀଶୁଙ୍କ କାର୍ଯ୍ୟର ଆଧାରରେ ଓ ତହିଁ ଉପରେ ବିଶ୍ୱାସ ଦ୍ୱାରା ଶୟତାନ ଓ ତାର କୌଶଳ ଉପରେ ବିଜୟୀ ଜୀବନ କାଟିପାରିବା। ଦିନ ଆସିବ ସେ ଗେହେନ୍ନା ଅର୍ଥାତ୍ ଅଗ୍ନିମୟ ହ୍ରଦରେ ନିକ୍ଷିପ୍ତ ହେବ। ପରବର୍ତ୍ତୀ ଅଧିବେଶନରେ ପୁଣି ଭେଟିବା। ଈଶ୍ୱରଙ୍କ ଅନୁଗ୍ରହ ଆପଣଙ୍କ ସହବର୍ତ୍ତୀ ହେଉ।
ଠାରେ ବିଶ୍ରାମଣୀୟ ପ୍ରେମରେ ଠାରେ ବିଶ୍ରାମଣୀ ଜୀବନୀ କେତେ ଦୁଃଖ ଶାନ୍ତି ସହିତ ଧାଡ଼ି ଛଲୋ ତୁ ଭୋଜି ସେ ଶାନ୍ତି ନିୟତ ପାଇ ଛକି କେବେ କିଛି ଜୀବନୀ ଶାନ୍ତି ଦୟକ ହେ ପରି ଶାନ୍ତିକ ସ୍ୱେଦନ।
ଆଶା କରୁ ପ୍ରସ୍ତୁତ ସନ୍ଦେଶରୁ ଆପଣ ନିଶ୍ଚୟ ଉପକାର ପାଇଛନ୍ତି। ଅଧିକ ଜାଣିବା ପାଇଁ ଆପଣ ଆମର ୱେବସାଇଟ୍ www.gbetministries.org ଲଗ୍ଇନ୍ କରିପାରିବେ। ପରମେଶ୍ୱର ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍।